ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 2047 ସୁଦ୍ଧା ବିକଶିତ ଭାରତ ଗଠନ ସମସ୍ତ ଭାରତୀୟଙ୍କ ପାଇଁ ଏକ ସାମୂହିକ ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନୂଆଦିଲ୍ଲୀରେ ଆରମ୍ଭ ହେଲା ଭାରତ ଓ ବାଂଲାଦେଶ ମଧ୍ୟରେ ସୀମା ସମନ୍ୱୟ ସମ୍ପର୍କିତ ସମ୍ମିଳନୀ। 2025-26 ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ। ଜାତୀୟ ପାରା ଆଥଲେଟିକ୍ସ ଚମ୍ପିୟନ୍ସିପ୍ର 23ତମ ସଂସ୍କରଣ ଆସନ୍ତାକାଲିଠାରୁ ଆରମ୍ଭ। ଏବଂ ମହିଳା ପ୍ରିମିୟର ଲିଗ୍ରେ ଆଜି ସନ୍ଧ୍ୟା 7:30ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ମୁକାବିଲା। 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନ ସମସ୍ତ ଭାରତୀୟଙ୍କ ପାଇଁ ଏକ ସାମୂହିକ ଲକ୍ଷ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି ପରବର୍ତ୍ତୀ 22-25 ବର୍ଷ ହେଉଛି ଅମୃତକାଳ, ଯେଉଁ ସମୟ ମଧ୍ୟରେ ଭାରତ ଅନେକଗୁଡ଼ିଏ କ୍ଷେତ୍ରରେ ଶିଖରରେ ପହଞ୍ଚିବା ଲାଗି ଉଦ୍ୟମ ଆରମ୍ଭ କରିଛି। ଆଜି ଦିଲ୍ଲୀସ୍ଥିତ ହିନ୍ଦୁ ମହାବିଦ୍ୟାଳୟର 126ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଏକବିଂଶ ଶତାବ୍ଦୀର ଗବେଷଣା, ଉଦ୍ଭାବନ, ଉଦ୍ୟୋଗ ଏବଂ ସମାଧାନର କେନ୍ଦ୍ର ଭାବେ ନିଜକୁ ପ୍ରତିଷ୍ଠା କରିବା ଲାଗି ଲକ୍ଷ୍ୟ ରଖିବା ଆବଶ୍ୟକ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ନୂଆ ଶିକ୍ଷାନୀତିରେ ଏଭଳି ବ୍ୟବସ୍ଥା କରାଯାଇଛି ଯାହାଫଳରେ ଯୁବପିଢ଼ି ନିଯୁକ୍ତି ପାଇବା ପଛରେ ନ ଦୌଡ଼ି ଅନ୍ୟ ପାଇଁ ନିଯୁକ୍ତି ସୃଷ୍ଟିକାରୀ ହୋଇପାରିବେ ବୋଲି କହିଛନ୍ତି।
ରୋଜଗାର ଚାହିଏ, ଇକୋନୋମିକ ଏମ୍ପାୱରମେଣ୍ଟ ଚାହିଏ, ଡିସେଣ୍ଟ ଲିଭିଂ ଚାହିଏ, ଇସଲିଏ ଏନ୍ଇପି ନେ ଦୋ ଫିଚର ଇସ ବାର ଡାଲା ହେ। ହମେ ଇସ ପ୍ରକାର କି ଏକ ଶିକ୍ଷା ବ୍ୟବସ୍ଥା ଖଡ଼ି କରନି ହେ ଜିସମେ ଲୋକ ଜବ ସିକର ବନେଙ୍ଗେ ହି ବନେଙ୍ଗେ ଲେକିନ ଜବ କ୍ରିଏଟର ବି ବନେଙ୍ଗେ। ଜବ କ୍ରିଏଟର ହୋନେ କେ ଲିଏ ଏଣ୍ଟରପ୍ରେନ୍ୟୋର ହୋନା ପଡ଼େଗା। ସିର୍ଫ ଟିଚିଂ ଇନଷ୍ଟିଚ୍ୟୁଟ ସମାଧାନ ନହିଁ ହେ, ରିସର୍ଚ୍ଚ ବି ଆବଶ୍ୟକତା ହେ ଔର ହମାରି ଦେଶ ମେ ରିସର୍ଚ୍ଚ କି କୋଇ କମି ବି ନହିଁ ହେ। ଟିଚିଂ ରିସର୍ଚ୍ଚ କେ ସାଥ ହମେ ଇନୋଭେସନ ବି ଚାହିଏ ଔର ମେ କନଫିଡେଣ୍ଟ ହୁଁ ହିନ୍ଦୁ କଲେଜ କି ହରେକ ବିଦ୍ୟାର୍ଥୀ ଆନେ ବାଲେ ଦିନ ମେ ହମାରି ଇକୋନୋମି ମେ ଜବ କ୍ରିଏଟର ବନେଗା କି ମେ ଉସକି ଝଲକ ଆଜ ଦିଖେ ଯା ରହା ହୁଁ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜିଠାରୁ ନୂଆଦିଲ୍ଲୀରେ ସୀମା ସମନ୍ୱୟ ସମ୍ପର୍କିତ ସମ୍ମିଳନୀ ଆରମ୍ଭ ହୋଇଛି। ଏହି 55ତମ ମହାନିର୍ଦ୍ଦେଶକ ସ୍ତରୀୟ ସମ୍ମିଳନୀ ଚଳିତ ମାସ 20 ପର୍ଯ୍ୟନ୍ତ ଚାଲିବ। ଭାରତ ପକ୍ଷରୁ ବିଏସ୍ଏଫ୍ ମହାନିର୍ଦ୍ଦେଶକ ଦଲଜିତ୍ ସିଂ ଚୌଧୁରୀ ପ୍ରତିନିଧିତ୍ୱ କରୁଥିବା ବେଳେ ବାଂଲାଦେଶର ସୀମା ସୁରକ୍ଷା ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଉଛନ୍ତି ମହାନିର୍ଦ୍ଦେଶକ ମେଜର ଜେନେରାଲ୍ ମହମ୍ମଦ ଅସରଫ୍ ଉଲ୍ ଜମାନ୍ ସିଦ୍ଦିକୀ। ସମ୍ମିଳନୀରେ ଉଭୟ ଦେଶର ସେନା ମଧ୍ୟରେ ଉତ୍ତମ ସମନ୍ୱୟ ପ୍ରତିଷ୍ଠା ଉପରେ ଆଲୋଚନା ହେବ। ବାଂଲାଦେଶର ଅସାମାଜିକ ତତ୍ତ୍ୱଙ୍କ ଦ୍ୱାରା ଭାରତୀୟ ସୀମା ସୁରକ୍ଷା ବଳ ଯବାନ ଏବଂ ନାଗରିକଙ୍କ ଉପରେ ହେଉଥିବା ଆକ୍ରମଣ ରୋକିବା, ସୀମାପାର ଅପରାଧର ମୁକାବିଲା ଏବଂ ସୀମାରେ ବାଡ଼ ପ୍ରତିଷ୍ଠା ଆଦି ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ 2025 ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଅଭିଯୋଗକୁ ବୋର୍ଡ ଖଣ୍ଡନ କରିଛି। କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ ହେବା ଗୁଜବ ପ୍ରଚାର କରୁଛନ୍ତି। ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମନରେ ଅଯଥା ଭୟ ସୃଷ୍ଟି କରିବା ଲାଗି ଏଭଳି କରାଯାଉଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି। ଏଭଳି ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 10ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 4 ପର୍ଯ୍ୟନ୍ତ ଚାଲିବ। ସଠିକ୍ ସୂଚନା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.gov.in ୱେବ୍ସାଇଟ୍ର ସହାୟତା ନେବାକୁ କୁହାଯାଇଛି। ଜାତୀୟ ଗ୍ରାମୀଣ ଉନ୍ନୟନ ମିଶନ ପକ୍ଷରୁ 2 ନିଯୁକ୍ତି ବିଜ୍ଞାପନକୁ ମିଥ୍ୟା ବୋଲି ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ କହିଛି। ଏନ୍ଆର୍ଡିଆର୍ଏମ୍ କାର୍ଯ୍ୟାଳୟ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରେ ନାହିଁ ବୋଲି ମଧ୍ୟ ସ୍ୱଷ୍ଟୀକରଣ ଦିଆଯାଇଛି। ଏଥିରେ କୁହାଯାଇଛି 2 ନକଲି ଜାତୀୟ ଗ୍ରାମୀଣ ଉନ୍ନୟନ ଏବଂ ରିକ୍ରିଏସନ୍ ମିଶନ ୱେବ୍ସାଇଟ୍ ପକ୍ଷରୁ ଏହି ଜାଲ୍ ବିଜ୍ଞାପନ ପ୍ରସାରଣ କରାଯାଉଛି। ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବା ଲାଗି ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଆଜି ପଞ୍ଜାବର ମୋହାଲିସ୍ଥିତ ରାଷ୍ଟ୍ରୀୟ କୃଷି ଖାଦ୍ୟ ଏବଂ ଜୈବ ବିନିର୍ମାଣ ସଂସ୍ଥାନର ଉଦ୍ୟମିତା ଓ କୌଶଳ ବିକାଶ କ୍ୟାମ୍ପସ୍କୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ପ୍ରଥମେ ଦେଶ ନୀତିରେ ବିଶ୍ୱାସ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି କୌଣସି ବ୍ୟକ୍ତିଗତ କିମ୍ବା ରାଜନୈତିକ ସ୍ୱାର୍ଥ ଦେଶର ସ୍ୱାର୍ଥଠାରୁ ବଡ଼ ନୁହେଁ। ସେ କହିଛନ୍ତି ଦେଶର ଆତ୍ମା ଗାଁରେ ହିଁ ରହିଛି। ବିକଶିତ ଭାରତ କେବଳ ଏକ ସ୍ୱପ୍ନ ନୁହେଁ, ବରଂ ଆମ ସମସ୍ତଙ୍କ ପାଇଁ ଲକ୍ଷ୍ୟ ହେବା ଉଚିତ। କୃଷି ଓ ଦୁଗ୍ଧଜାତ ଦ୍ରବ୍ୟ ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ ସେ ଆହ୍ୱାନ ଦେଇଛନ୍ତି। କୃଷିକ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରିବା ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଓଡ଼ିଶା ବିଧାନସଭାର ସପ୍ତଦଶ ଅଧିବେଶନରେ ଆଜି ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2025-26 ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ 2,90,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି। ବଜେଟ୍ରେ ମୁଖ୍ୟତଃ କୃଷି କ୍ଷେତ୍ରକୁ ଅଗ୍ରାଧିକାର ଦିଆଯିବା ସହ 37,800 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ 2,020 କୋଟି, ଫସଲ ବିବିଧତାର ପ୍ରସାର ପାଇଁ 695 କୋଟି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ 650 କୋଟି ଏବଂ ସମୃଦ୍ଧ କୃଷକ ଯୋଜନାରେ 6,000 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ବଜେଟ୍ ଅଭିଭାଷଣ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିକ୍ଷାର ବିକାଶ ପାଇଁ ଚଳିତ ଆର୍ଥିକ ବର୍ଷରେ 31,000 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଦକ୍ଷତା ବିକାଶ ପାଇଁ ନୂଆ ଓଡ଼ିଶା ଯୋଜନାରେ 135 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ 4,479 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ 2,091 କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ପାଇଁ 3,881 କୋଟି, କର୍କଟ ରୋଗ ଚିକିତ୍ସା ପାଇଁ 211 କୋଟି ଏବଂ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ସ୍ଥାପନ ପାଇଁ 26 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବଜେଟ୍ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ପାଇଁ 1,909 କୋଟି, ପରିବହନ ବ୍ୟବସ୍ଥାର ବିକାଶ ପାଇଁ 1,085 କୋଟି ଏବଂ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ 3,470 କୋଟି ଟଙ୍କା ଖର୍ଚ୍ଚ କରାଯିବା ଲାଗି ପ୍ରସ୍ତାବ ରହିଛି। ବଜେଟ୍ରେ ମହିଳା ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନାରେ 10,145 କୋଟି, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ 526 କୋଟି, ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନାରେ 502 କୋଟି, ମୁଖ୍ୟମନ୍ତ୍ରୀ କନ୍ୟା ବୀମା ଯୋଜନାରେ 12 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଅଭିଭାଷଣ ପ୍ରଦାନ କରି କହିଛନ୍ତି,
ମହିଳାଙ୍କର ନେତୃତ୍ୱାଧୀନ ସଶକ୍ତିକରଣ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଆମ ସରକାର କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ, ସୁଭଦ୍ରା ସଖୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ, ସୁଭଦ୍ରା କ୍ଲବ, କୁହା ସୁଭଦ୍ରା କଲ୍ ସେଣ୍ଟର, ସୁଭଦ୍ରା ସହଯୋଗୀ, ସୁଭଦ୍ରା ପଣ୍ଡିତ, ସୁଭଦ୍ରା ସୁଭଦ୍ରା ଓ ସୁଯୋଗ୍ୟ ସୁଭଦ୍ରା ଭଳି ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। 2025-26 ଆର୍ଥିକ ବର୍ଷରେ ମହିଳାଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ 10,145 କୋଟି ଟଙ୍କା ଏବଂ ସୁଭଦ୍ରା ସୁରକ୍ଷା ଅଧୀନରେ 153 କୋଟି ଟଙ୍କାର ପ୍ରସ୍ତାବ ରହିଛି।
ଦୁଇଦିନିଆ ଭାରତ ଗସ୍ତରେ ଆସୁଥିବା କତାରର ଅମିର ଶେଖ୍ ତମିମ୍ ବିନ୍ ହମାଦ ଅଲ୍ ଥାନି ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ କତାରର ଅମିର ନୂଆଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। ବିଦେଶ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ରାତିରେ ତାଙ୍କ ସହ ଆଲୋଚନା କରିବେ। ଆସନ୍ତାକାଲି ରାଷ୍ଟ୍ରପତି ଭବନରେ କତାରର ଅମିରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ପରେ ହାଇଦ୍ରାବାଦ ହାଉସ୍ରେ ଭାରତ ଏବଂ କତାର ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ଏବଂ ସନ୍ଧ୍ୟାରେ ସେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ। ଏହି ଗସ୍ତ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଅମିରଙ୍କ ସହ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଏକ ଉଚ୍ଚସ୍ତରୀୟ ବ୍ୟବସାୟିକ ପ୍ରତିନିଧି ଦଳ ଭାରତ ଆସୁଛନ୍ତି। 2025-26 ପାଇଁ କେନ୍ଦ୍ର ବଜେଟ୍ରେ ଘୋଷଣା କରାଯାଇଥିବା ରପ୍ତାନୀ ପ୍ରୋତ୍ସାହନ ମିଶନ ଅଧୀନରେ ରପ୍ତାନୀକାରୀଙ୍କ ପାଇଁ ଯୋଜନା ଚୂଡ଼ାନ୍ତ କରିବା ନିମନ୍ତେ ଆନ୍ତଃ ମନ୍ତ୍ରଣାଳୟ ବୈଠକ ଅନୁଷ୍ଠିତ ହେବ। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଷଡ଼ଙ୍ଗୀ କହିଛନ୍ତି, ଯୋଜନାର ବିବରଣୀ ପ୍ରସ୍ତୁତ ହେବା ପରେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଲୋଡ଼ାଯିବ। ବାଣିଜ୍ୟ, ଏମ୍ଏସ୍ଏମ୍ଇ ଓ ଅର୍ଥ ମନ୍ତ୍ରଣାଳୟ ଏହିସବୁ ଯୋଜନା ଉପରେ କାର୍ଯ୍ୟ କରୁଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଜାତୀୟ ପାରା ଆଥଲେଟିକ୍ସ ଚମ୍ପିୟନ୍ସିପ୍ର 23ତମ ସଂସ୍କରଣ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଚେନ୍ନାଇସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାରେ 1,476 ଜଣ ପାରା ଆଥଲେଟ୍ ଭାଗ ନେବେ। ଚେନ୍ନାଇ ପକ୍ଷରୁ ପ୍ରଥମ ଥର ପାଇଁ ଏହି ଚମ୍ପିୟନ୍ସିପ୍ ଆୟୋଜନ କରାଯାଉଛି। ଏଥିରେ 30ଟି ଦଳ 155ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ। ମହିଳା ପ୍ରିମିୟର ଲିଗ୍ରେ ଆଜି ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ଆଜି ସନ୍ଧ୍ୟା 7:30 ସମୟରେ ଭଦୋଦରାର କୋଟାମ୍ବି ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଜାଏଣ୍ଟସ୍ 6 ୱିକେଟ୍ରେ ୟୁପି ୱାରିୟର୍ସକୁ ପରାସ୍ତ କରିଥିଲା। ଆଜି ସୁଦ୍ଧା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଜାଏଣ୍ଟସ୍ 2 ପଏଣ୍ଟ ସହ ସମାନ ସ୍ଥିତିରେ ଅଛନ୍ତି। 2047 ସୁଦ୍ଧା ବିକଶିତ ଭାରତ ଗଠନ ସମସ୍ତ ଭାରତୀୟଙ୍କ ପାଇଁ ଏକ ସାମୂହିକ ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନୂଆଦିଲ୍ଲୀରେ ଆରମ୍ଭ ହେଲା ଭାରତ ବାଂଲାଦେଶ ମଧ୍ୟରେ ସୀମା ସମନ୍ୱୟ ସମ୍ପର୍କିତ ସମ୍ମିଳନୀ। 2025-26 ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ। ଜାତୀୟ ପାରା ଆଥଲେଟିକ୍ସ ଚମ୍ପିୟନ୍ସିପ୍ର 23ତମ ସଂସ୍କରଣ ଆସନ୍ତାକାଲିଠାରୁ ଆରମ୍ଭ ଏବଂ ମହିଳା ପ୍ରିମିୟର ଲିଗ୍ରେ ଆଜି ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।